ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଚାର ଆଲୋଚନା କରିବା ଲାଗି ଏକ କମିଟି ଗଠନ କଲେ କେନ୍ଦ୍ର ସରକାର. ଚେନ୍ନାଇଠାରେ ଅତ୍ୟାଧୁନିକ ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ରର ଉଦ୍ଘାଟନ କରିବେ ପ୍ରତିରକ୍ଷା ମନ୍ତ୍ରୀ. ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆଜିଠୁ କୁଏତ ଗସ୍ତ. ଇସ୍ରାଏଲ୍ ଆକ୍ରମଣରେ କେନ୍ଦ୍ରୀୟ ଗାଜାର ଅଲ୍ ଜାୟବାଦରେ 15 ଜଣଙ୍କର ମୃତ୍ୟୁ ଏବଂ ବ୍ୟାଡ୍ମିଣ୍ଟନ ଜୁନିୟର ଚାମ୍ପିୟନ୍ସିପ୍ ପ୍ରତିଯୋଗିତା ପାଇଁ ଚୀନ୍ ଗସ୍ତରେ ଗଲା ଭାରତର 39 ଜଣିଆ ଦଳ. ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଚାର ଆଲୋଚନା କରିବା ଲାଗି କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି. ଡାକ୍ତରୀ ସଂଘ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପଭି ନେଇଥିବା ଜଣାପଡ଼ିଛି. ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କଠାରୁ ପରାମର୍ଶ ଆହ୍ୱାନ କରିଛନ୍ତି. ସ୍ୱାସ୍ଥ୍ୟକର୍ମୀଙ୍କୁ ମୌଖିକ କିମ୍ବା ଶାରୀରିକ ହିଂସା ବିରୋଧରେ 6 ଘଣ୍ଟା ମଧ୍ୟରେ ମାମଲା ରୁଜୁ କରିବାକୁ କେନ୍ଦ୍ର ସରକାର ସମସ୍ତ ସରକାରୀ ଡାକ୍ତରଖାନାକୁ ନିର୍ଦ୍ଦେଶ ଦେଇଛନ୍ତି. ସମ୍ପର୍କିତ ଏକ ବିଜ୍ଞପ୍ତି ଗତ ଶୁକ୍ରବାର ଦିନ ଜାରି କରାଯାଇଛି. ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମାମଲା ରୁଜୁ କରିବା ଦାୟିତ୍ୱ ଅନୁଷ୍ଠାନର ମୁଖ୍ୟଙ୍କର ରହିବ ବୋଲି ଏହି ନିର୍ଦ୍ଦେଶନାମାରେ ସ୍ୱଷ୍ଟ କରାଯାଇଛି. ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ତାଙ୍କ ଚେନ୍ନାଇ ଗସ୍ତ ଅବସରରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ଅତ୍ୟାଧୁନିକ ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ରର ଉଦ୍ଘାଟନ କରିବେ। ସେ ଚେନ୍ନାଇରେ ସାମୁଦ୍ରିକ ପ୍ରଦୂଷଣ ନିୟନ୍ତ୍ରଣ କେନ୍ଦ୍ର ଏବଂ ପୁଡୁଚେରୀରେ କୋଷ୍ଟଗାର୍ଡ ଏୟାର ଏନ୍କ୍ଲେଭ୍କୁ ମଧ୍ୟ ଉଦ୍ଘାଟନ କରିବେ। ସାମୁଦ୍ରିକ ପ୍ରଦୂଷଣ ପରିଚାଳନାରେ ଚେନ୍ନାଇ ବନ୍ଦରସ୍ଥିତ ପ୍ରଦୂଷଣ କେନ୍ଦ୍ର ଏକ ଅଭିନବ ପଦକ୍ଷେପ। ସାମୁଦ୍ରିକ ପ୍ରଦୂଷଣଜନିତ ସମସ୍ୟାର ସମାଧାନ କରିବା ଦିଗରେ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ସେହିଭଳି ସାମୁଦ୍ରିକ ନିରାପତ୍ତାକୁ ସୁଦୃଢ଼ କରିବା ଏବଂ ଜରୁରୀକାଳୀନ ପରିସ୍ଥିତିରେ ଏହି ନୂତନ ସୁବିଧାଗୁଡ଼ିକୁ ମଧ୍ୟ ବିଶେଷ ସହାୟକ ହେବ। ଏହାପରେ ପ୍ରତିରକ୍ଷା ମନ୍ତ୍ରୀ ସ୍ୱର୍ଗତ ଏମ୍ କରୁଣାନିଧିଙ୍କ ଜନ୍ମ ଶତବାର୍ଷିକୀ ଉଦ୍ଦେଶ୍ୟରେ ତାଙ୍କ ସମ୍ମାନରେ ଏକ ସ୍କାରକୀ ମୁଦ୍ରା ଉନ୍କୋଚନ କରିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତ ଦ୍ୱାରା ଆୟୋଜିତ ତୃତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀରେ ଖାଦ୍ୟ ସ୍ୱାସ୍ଥ୍ୟ ଏବଂ ଶକ୍ତି ନିରାପତ୍ତା ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଆଭାସୀ ମାଧ୍ୟମରେ ଆୟୋଜିତ ଏହି ସମ୍ମିଳନୀ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ଜୟଶଙ୍କର ଜାତିସଂଘ ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ସେ କହିଛନ୍ତି ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣକାରୀ ଦେଶଗୁଡ଼ିକର ନେତା ବିଭିନ୍ନ ସାଧାରଣ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରତିକୂଳ ପାଣିପାଗ ପରିସ୍ଥିତି, ଅଙ୍ଗାରକାମ୍ଳ ନିର୍ଗମନ ଆହ୍ୱାନ ଏବଂ ଋଣ ଆଦି ବିଷୟ ଉପରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଛି। ସମ୍ଭଳର ଉପଲବ୍ଧତା, ନିଯୁକ୍ତି ଏବଂ ଅର୍ଥନୈତିକ ଅସମାନତା ଉପରେ ଏହି ବୈଠକରେ ବିଭିନ୍ନ ଦେଶର ନେତା ନିଜର ମତ ଉପସ୍ଥାପନ କରିଥିଲେ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ନୂଆଦିଲ୍ଲୀଠାରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଛି। ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳର ସଦସ୍ୟତା ଅଭିଯାନ ଉପରେ ଆଲୋଚନା ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହାଙ୍କ ସମେତ ଦଳର ଅନ୍ୟାନ୍ୟ ଶୀର୍ଷ ନେତୃମଣ୍ଡଳୀ ଏହି ବୈଠକରେ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଦଳର ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଆସନ୍ତା ମାସ ପହିଲାରୁ ଦଳର ସଦସ୍ୟତା ଅଭିଯାନ ଆରମ୍ଭ କରାଯିବ। 10 କୋଟିରୁ ଅଧିକ ଲୋକଙ୍କୁ ସଦସ୍ୟ ଭାବେ ଦଳ ସହ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବିଧାନସଭା ନିର୍ବାଚନ ଘୋଷଣା ହୋଇଥିବା ରାଜ୍ୟଗୁଡ଼ିକରେ ଏହି ଅଭିଯାନ ନିର୍ବାଚନ ପରେ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଦଳର ଭିଭିଭୂମିକୁ ସୁଦୃଢ଼ କରିବା ଏବଂ ଏହାର ଆଦର୍ଶକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ପାତ୍ର କହିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି କୁଏତ ଗସ୍ତରେ ଯିବେ। ଏହି ଅବସରରେ ସେ ତାଙ୍କ କୁଏତ ପ୍ରତିପକ୍ଷ ଅବଦୁଲ୍ଲା ଅଲ୍ଲି ଅଲ୍ ୟାହିୟାଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଏହି ଗସ୍ତ ଅବସରରେ ସେ କୁଏତର ଅନ୍ୟ ଶୀର୍ଷ ନେତୃବୃନ୍ଦଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଦୁଇ ଦେଶ ମଧ୍ୟରେ ରାଜନୈତିକ, ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି ନିରାପତ୍ତା, ସାଂସ୍କୃତିକ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା ହେବ। ଉଭୟ ଦେଶ ପାରସ୍କରିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ ବୋଲି ଜଣାପଡ଼ିଛି। କେନ୍ଦ୍ରୀୟ ଗାଜାର ଅଲ୍ୱାଏଦାଠାରେ ଇସ୍ରାଏଲ୍ର ଆକାଶମାର୍ଗ ଆକ୍ରମଣ ଯୋଗୁଁ 15 ଜଣଙ୍କର ମୃତ୍ୟୁ ହୋଇଛି। ଗାଜାର ବେସାମରିକ ପ୍ରତିରକ୍ଷା ବିଭାଗର ଜଣେ ମୁଖପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏଥିରେ ଗୋଟିଏ ପରିବାରର 9 ଜଣ ଶିଶୁ ଅନ୍ତର୍ଭୁକ୍ତ। ଇସ୍ରାଏଲ୍ର ପ୍ରତିରକ୍ଷା ବାହିନୀ ଆଇଡିଏଫ୍ ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦେଇ କହିଛି ଇସ୍ରାଏଲ୍ ସୈନ୍ୟଙ୍କ ଉପରେ ରକେଟ୍ ମାଡ଼ ଘଟଣାରେ ସମ୍ପୃକ୍ତ ଜଣେ ଆତଙ୍କବାଦୀଙ୍କ ସମେତ ଅନ୍ୟ ଆତଙ୍କବାଦୀଙ୍କୁ ଲକ୍ଷ୍ୟରେ ରଖି ଏହି ପଦକ୍ଷେପ ନିଆଯାଇଥିଲା। କେନ୍ଦ୍ରୀୟ ଗାଜାରୁ ସାଧାରଣ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଇସ୍ରାଏଲ୍ ଗତକାଲି ଏକ ନିର୍ଦ୍ଦେଶନାମା ଜାରି କରିଛି। ଚଳିତ ଅଗଷ୍ଟ ମାସରେ ଏହା ହେଉଛି 9ମ ନିର୍ଦ୍ଦେଶ। ଅନ୍ୟପକ୍ଷରେ ଜାତିସଂଘ କହିଛି ଏଭଳି ସ୍ଥାନାନ୍ତର ଦ୍ୱାରା ସ୍ଥାନୀୟ ଲୋକ ଅତ୍ୟାବଶ୍ୟକ ସେବା ଏବଂ ଆଶ୍ରୟ ପାଇବାରୁ ବଞ୍ଚିତ ହେଉଛନ୍ତି। ନେପାଳର ବୈଦେଶିକ ମନ୍ତ୍ରୀ ଡକ୍ଟର ଅର୍ଜୁ ରାଣା ଦେଓବା ଆଜିଠାରୁ 5 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆମନ୍ତ୍ରଣ କ୍ରମେ ନେପାଳ ପ୍ରତିପକ୍ଷ ଭାରତ ଗସ୍ତରେ ଆସୁଥିବା ଜଣାପଡ଼ିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ନେଇ ନିୟମିତ ଉଚ୍ଚସ୍ତରୀୟ ବୈଠକର ପରମ୍ପରା ଆଧାରରେ ନେପାଳ ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସୁଛନ୍ତି। ଭାରତର ପଡ଼ୋଶୀ ପ୍ରଥମ ନୀତିରେ ନେପାଳ ଏକ ପ୍ରମୁଖ ଅଂଶୀଦାର ବୋଲି କୁହାଯାଉଛି। ନେପାଳ ବୈଦେଶିକ ମନ୍ତ୍ରୀଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧିକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଇଛି। ନେପାଳର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ ଦୁଇ ଦେଶ ମଧ୍ୟରେ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି କୁହାଯାଇଛି। 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହିୟୁର ରାଣାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଇପାରିବ ବୋଲି ଆମେରିକାର ଏକ ଅଦାଲତ କହିଛି। କାଲିଫର୍ଣ୍ଣିଆସ୍ଥିତ ୟୁଏସ୍ କୋର୍ଟ ଅଫ୍ ଅପିଲ୍ସ କହିଛି ଭାରତ ଆମେରିକା ପ୍ରତ୍ୟର୍ପଣ ଚୁକ୍ତି ଆଧାରରେ ରାଣାଙ୍କୁ ଭାରତ ପଠାଯାଇପାରିବ। 63-ବର୍ଷୀୟ ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି କୋର୍ଟ ଏହି ନିଷ୍ପଭି ଦେଇଛନ୍ତି। 26/11 ଆକ୍ରମଣ ମାମଲାରେ ରାଣା ଏବେ ଲସ୍ ଆଞ୍ଜେଲସ୍ ଜେଲ୍ରେ ବନ୍ଦୀ ଅଛି। ଏହି ଆକ୍ରମଣର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ପାକିସ୍ତାନୀ ଆମେରିକୀୟ ଲସ୍କର ଇ ତୋଇବା ଆତଙ୍କବାଦୀ ଡେଭିଡ୍ କୋଲମ୍ୟାନ୍ ହେଡ୍ଲିଙ୍କ ସହ ରାଣାଙ୍କର ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ଆଇଏସ୍ଆଇ ସହ ମଧ୍ୟ ରାଣାର ସମ୍ପୃକ୍ତି ନେଇ ତଦନ୍ତ ବେଳେ ଜଣାପଡ଼ିଥିଲା। ସୂଚନାଯୋଗ୍ୟ ଗତ 2008/26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ 160ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଆକାଶବାଣୀ ସମାଚାର ବିଭାଗ ଘଣ୍ଟିକିଆ ସମାଚାର ପ୍ରସାରଣ ସୂଚୀରେ ପରିବର୍ତ୍ତନ କରାଯାଇଛି। ଆଜି ମଧ୍ୟରାତ୍ରିଠାରୁ ପ୍ରଥମେ ହିନ୍ଦୀ ଭାଷାରେ ସମ୍ଭାଦ ପ୍ରସାରଣ ହେବ ଏବଂ ପରେ ପରେ 5 ମିନିଟ୍ ଅବଧିର ଇଂରାଜୀ ସମ୍ଭାଦ ପ୍ରସାରଣ କରାଯିବ। ଟିକାକରଣ ମାଧ୍ୟମରେ ଆସନ୍ତା 2030 ସୁଦ୍ଧା ଭାରତରୁ ପଶୁ ସମ୍ପଦର ପାଦ ଏବଂ ମୁଖ ରୋଗ ଏଫ୍ଏମ୍ଡିକୁ ମୂଳୋତ୍ପାଟନ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ମତ୍ସ୍ୟ ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଭାରତୀୟ ଅର୍ଥନୀତି ପାଇଁ ପଶୁ ସମ୍ପଦର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ଭାରତ ଏଫ୍ଏମ୍ଡି ମୁକ୍ତ କରିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ସେ ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ରାଜ୍ୟରେ ଏଫ୍ଏମ୍ଡି ମୁକ୍ତ ଜୋନ୍ ସୃଷ୍ଟି କରିବା ଲାଗି ପଦକ୍ଷେପ ନିଆଯାଇଛି। ଏହି ରାଜ୍ୟଗୁଡ଼ିକରେ ଟିକାକରଣ ବ୍ୟବସ୍ଥା ପୂର୍ବରୁ କାର୍ଯ୍ୟକାରୀ ହୋଇଆସୁଛି। ଏଫ୍ଏମ୍ଡିକୁ ପ୍ରତିହତ କରିବା ସହ ପଶୁ ସମ୍ପଦ କ୍ଷେତ୍ରର ଅଭିବୃଦ୍ଧି କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଆଇସିଏଆର୍ ଦ୍ୱାରା ବିକଶିତ ଏବଂ ଘରୋଇ ସ୍ତରରେ ଏହି ପଶୁ ଟିକାର ଉତ୍ପାଦନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଟିକା ଯୋଗାଣ ଇତିମଧ୍ୟରେ ଆରମ୍ଭ ହୋଇସାରିଛି ଏବଂ ଲଦାଖରେ 100-ଦିନିଆ ଆକ୍ସନ ପ୍ଲାନ ମାଧ୍ୟମରେ ଟିକାକରଣ କାର୍ଯ୍ୟ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି। ଚୀନ୍ର ଚେଙ୍ଗଡୁଠାରେ ଆସନ୍ତା ମଙ୍ଗଳବାରଠାରୁ ଏସିଆ ବ୍ୟାଡ୍ମିଣ୍ଟନ ଜୁନିୟର ଚାମ୍ପିୟନ୍ସିପ୍ ଆରମ୍ଭ ହେଉଛି। 15 ବର୍ଷ ଏବଂ 17 ବର୍ଷରୁ କମ୍ 2 ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଭାରତୀୟ ବ୍ୟାଡ୍ମିଣ୍ଟନ ସଂଘ ପ୍ରତିଯୋଗିତା ପାଇଁ 39-ଜଣିଆ ଦଳ ପଠାଇଛି। 2025 ବିଶ୍ୱ ଜୁନିୟର ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ ଆୟୋଜନ କରିବାରେ ଅବ୍ୟବହିତ ପୂର୍ବରୁ ଏହି ପ୍ରତିଯୋଗିତାରେ ପଦକ ଜିତି ଭାରତ ନିଜର ସ୍ଥିତି ଦୃଢ଼ କରିବାର ଲକ୍ଷ୍ୟ ରଖିଛି। ଚୀନ୍ରେ ଆରମ୍ଭ ହେବାକୁ ଥିବା ପ୍ରତିଯୋଗିତା ପାଇଁ ଗୁଆହାଟୀଠାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏହାପରେ ଭାରତୀୟ ଦଳ ଗତକାଲି ଚେଙ୍ଗୁଡ଼ୁ ଅଭିମୁଖେ ଯାତ୍ରା କରିଛି। ଏହି ପ୍ରତିଯୋଗିତାର ଗତ ସଂସ୍କରଣରେ ଭାରତ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ହାସଲ କରିଥିଲା। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଚାର ଆଲୋଚନା କରିବା ଲାଗି ଏକ କମିଟି ଗଠନ କଲେ କେନ୍ଦ୍ର ସରକାର। ଚେନ୍ନାଇଠାରେ ଅତ୍ୟାଧୁନିକ ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ରର ଉଦ୍ଘାଟନ କରିବେ ପ୍ରତିରକ୍ଷା ମନ୍ତ୍ରୀ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆଜିଠୁ କ୍ୱେତ ଗସ୍ତ। ଇସ୍ରାଏଲ୍ ଆକ୍ରମଣରେ କେନ୍ଦ୍ରୀୟ ଗାଜାର ଅଲ୍ଜାୟବାଦରେ 15 ଜଣଙ୍କର ମୃତ୍ୟୁ ଏବଂ ବ୍ୟାଡ୍ମିଣ୍ଟନ ଜୁନିୟର ଚାମ୍ପିୟନ୍ସିପ୍ ପ୍ରତିଯୋଗିତା ପାଇଁ ଚୀନ୍ ଗସ୍ତରେ ଗଲା ଭାରତର 39 ଜଣିଆ ଦଳ।